ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। କଟକ ଶିଶୁ ଭବନରେ ଅଘଟଣ, 24 ଘଣ୍ଟା ମଧ୍ୟରେ 9 ଶିଶୁ ମୃତ୍ୟୁ, ଉତ୍ତେଜନା, ଥାନାରେ ଏତଲା, ତଦନ୍ତ ପାଇଁ 4 ଜଣିଆ ଟିମ୍, ସବୁ ମାନି ଯାଉଛନ୍ତି ସତ୍ୟ। ଜବତ ହେଲା 10 ଲକ୍ଷରୁ ଅଧିକ ଟଙ୍କାର ସ୍ଥାୟୀ ଜମା, ସାରଥି ନାମରେ ଦଫା 154 ମାମଲା, ସାରଥିଙ୍କ ଜାମିନ ଘୁଞ୍ଚିଲା। ସେପ୍ଟେମ୍ବର 6ରେ ଓଜେଏସ୍ ପରୀକ୍ଷା, ଓଏଏସ୍ ର ଆବେଦନ ସମୟ 21କୁ ଘୁଞ୍ଚିଲା। ଚୀନ ହ୍ୟାକରଙ୍କ ସାଇବର ଆକ୍ରମଣ, ଭାରତର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି, ଭାରତର ନିର୍ଦ୍ଦେଶରେ ପାକିସ୍ତାନ ଚାଲିବ ନାହିଁ, ଭାରତର ପରାମର୍ଶକୁ ପାକିସ୍ତାନର ପ୍ରତ୍ୟାଖ୍ୟାନ, 2 ବିଚ୍ଛିନ୍ନତାବାଦୀ ନେତା ଗୃହବନ୍ଦୀ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜ ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।